आकाशवाणी संवाद पढ़ुछंती सत्यरंजन महापात्र। राष्ट्रपति द्रौपदी मुर्मू अध्यक्षतार दुईदिनिया राज्यपाल सम्मेलनी आसंता शुक्रवार दिन हम अनुष्ठित। वायनाड भूस्खलन घटन मृत्यु संख्या 165 को वृद्धि, त्वरान्वित होला सहायता और उद्धार कार्य। लोकसभा आज उपस्थापित होला भारतीय वायुजान विधेयक 2024। दिल्ली उच्च न्यायालय जातीय राजधानी अंचल में तीन जन यूपीएससी परीक्षार्थी मृत्यु घटन दिल्ली सरकार और महानगर निगम को कले तीव्र समालोचना। एवं पेरिस ओलंपिक्स रे क्वार्टर फाइनल प्रवेश कले भारतीय महिला मुष्टिजोद्धा लवलीना बोरगोहेन। राष्ट्रपति द्रौपदी मुर्मू राष्ट्रपति भवन में आसंता शुक्रवार आरंभ होबाकु थिबा दुईदिनिया राज्यपाल सम्मेलन में अध्यक्षता करिबे। राष्ट्रपति अध्यक्षतार प्रथम थर पर यह सम्मेलन आयोजित हो। समस्त राज्य राज्यपाल एगदेव राष्ट्रपति सचिवालय पक्ष सूचना मिली। एक सम्मेलन में अन्यों उपराष्ट्रपति जगदीप धनखड़, प्रधानमंत्री नरेन्द्र मोदी, केन्द्र मंत्रिमंडल केतक वरिष्ठ सदस्य, नीति आयोग उपाध्यक्ष और प्रधानमंत्री कार्यालय, कैबिनेट सचिवालय आदि वरिष्ठ अधिकारी जोगदेव। तीनोटी जाक नूतन अपराधिक आईन उच्चशिक्षा क्षेत्र को अधिक उन्नत करने और विभिन्न जनकल्याणकारी योजनागुड़िक बैठक में आलोचना होबार कार्यसूची रही। वायनाड भूस्खलन घटन मृत्यु संख्या 165 को वृद्धि पाई, सहायता और उद्धार कार्य को जोरदार कर केवल इतिहास यह सबुठ बड़ भूस्खलन बेचना। गतकाल वायनाड जिले में बहु भूस्खलन घटी, सशस्त्र सेना एनडीआरएफ और राज्य विपर्य प्रशमन मिलित दल पक्ष से ही अंचल उद्धार कार्य को त्वरान्वित करतमान सुधा 1000 लोकों उद्धार कर सारा। आकाशवाणी संवाददाता जनाई वायनाडर चुरामाल और मुंडाकई भूस्खलन अति दयनीय स्थिति सृष्टि, बहु धनजीवन हानि होती। आज घटनास्थल उद्धारकारी दल आउ किछि मृतदेह उद्धार कर 100 जन लोकों पत्ता मिलूनथिबार मृत्यु संख्या आहुरी वृद्धि पाइबार आशा कर। ध्वंसावशेष तले अनेक मृत शरीर पोति हो रहिथिबार सूचना मिली। 186 जन लोकों उद्धार कर विभिन्न डाक्तरखाना चिकित्सा सेवा जोगाई दीजाई। केवल वायनाड में विभिन्न रिलीफ शिविर में 3000 ऊर्ध लोक आश्रय नहीं। मुंडाघाई ठारे सेना पक्ष उद्धार कार्य को त्वरान्वित करने बाइले सेतुर निर्माण कर। राज्य सरकार जनसाधारण को वायनाड विपर्य क्षेत्र को अति आवश्यक नथिले परिदर्शन न करने को परामर्श देछंती। इतिमध्यरे मुख्यमंत्री पिनाराय विजयन परिस्थिति समीक्षा पर आज एक उच्चस्तरीय बैठक करछंती। स्वराष्ट्र मंत्री अमित शाह कहछंती केरल सरकार को चलित मास 23 तारीख और पुणि थे 24 और 25 तारीख में प्रबल वर्षा और भूस्खलन नहीं प्राक सतर्क सूचना दीजाइला। राज्यसभा आज वायनाड विपर्य उपरे एक ध्यान आकर्षणकारी प्रस्ताव उत्तर रखी श्री शाह 26 तारीख में 20 सेंटीमीटर अधिक वर्षा और भूस्खलन होवार संभावना और अनेक धनजीवन हानि होने सतर्क सूचना दीजाइला। से कहते 9 एनडीआरएफ दल को आगुआ केरल पठाई किंतु केरल सरकार लोकमान ठिक समय स्थानातरण करें। स्वराष्ट्रमंत्री कहते वायनाड्रे विपर्यजनित क्षयति आहरी कम कर। श्री शाह कहते विश्व 4 देश मध्य भारत अन्यतम, जेकि प्राकृतिक विपर्य क्षेत्र में 7 दिन पूर्व सतर्क सूचना देपी। से कहते पूर्व ओडिशा गुजरात भाई अनेक राज्य केन्द्र सरकार द्वारा जारी सतर्क सूचना आधार में विपर्यजनित क्षयति ह्रास कर। स्वराष्ट्रमंत्री कहते नरेन्द्र मोदी सरकार केरल जनसाधारण और सरकार सहित विपर्य मुकाबला दृढ़ भाव रही। स्वराष्ट्र राष्ट्रमंत्री नित्यानंद राय सूचना दे कहते विपर्य घटा पर केन्द्र सरकार पक्ष राज्य सरकार को समस्त संभाव्य सहायता जोगाई दीजाई। से कहते 1000 लोकों इतिमध्य उद्धार कर सारी। सेना एनडीआरएफ और एसडीआरएफ मिलित दल उद्धार कार्य नियोजित रही। ध्वंसावशेष तलु मृत शरीरगुड़ उद्धार करने क्षेत्र में संधानी कुकुर नियोजित कर। लोकसभा आज भारतीय वायुजान विधेयक 2024 उपस्थापित होई। केन्द्र बेसामरिक विमान चलाचल मंत्री किंजीराबू राममोहन नायडू यही विधेयक उपस्थापन करते। उपस्थापन समय मंत्री कहते 1934 मसीह एयारक्राफ्ट अधिनियम कार्यकारी होता और परवर्त समय एनेक संशोधन हो संशोधनगुड़िक अधिनियम भितर रही द्वंद्व सृष्टि कर। ସେହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଭାରତୀୟ ବାୟୁଯାନ ବିଧେୟକ ଅଣାଯାଇଛି। ଭାରତୀୟ ବାୟୁଯାନ ବିଧେୟକ କେନ୍ଦ୍ର ସରକାରଙ୍କୁ ଯେକୌଣସି ଏୟାରକ୍ରାଫ୍ଟର ନିର୍ମାଣ, ଡିଜାଇନ୍, ରକ୍ଷଣାବେକ୍ଷଣ, ଦଖଲ, ବ୍ୟବହାର, ପରିଚାଳନା, ବିକ୍ରୟ, ରପ୍ତାନୀ କିମ୍ବା ଆମଦାନୀ ଏବଂ ଏୟାରକ୍ରାଫ୍ଟ ପରିଚାଳନା କ୍ଷେତ୍ରରେ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ଆଇନ ପ୍ରଣୟନ କରିବାର କ୍ଷମତା ପ୍ରଦାନ କରୁଛି। ଯେକୌଣସି ଏୟାରକ୍ରାଫ୍ଟ ଘଟଣା କିମ୍ବା ଦୁର୍ଘଟଣାର ତଦନ୍ତ ପାଇଁ ସରକାରଙ୍କୁ ଆଇନ ପ୍ରଣୟନ କରିବାର କ୍ଷମତା ପ୍ରଦାନ କରିବା ଏହି ବିଧେୟକର ଲକ୍ଷ୍ୟ ରହିଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଜାତୀୟ ରାଜଧାନୀ ଅଞ୍ଚଳରେ ଗୋଟିଏ କୋଚିଂ ସେଣ୍ଟରରେ ତିନିଜଣ ୟୁପିଏସ୍ସି ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଉପରେ ଆମ୍ ଆଦମୀ ପାର୍ଟି ନେତୃତ୍ୱାଧୀନ ସରକାର ଓ ଦିଲ୍ଲୀ ମହାନଗର ନିଗମକୁ ତୀବ୍ର ସମାଲୋଚନା କରିଛନ୍ତି। କୋର୍ଟ କହିଛନ୍ତି କର ଆଦାୟ ନ ହେବା ଓ ମାଗଣା ଦିଆଯିବା ପରମ୍ପରା ଯୋଗୁଁ ଏଭଳି ଦୁଃଖଦାୟକ ଘଟଣା ଘଟୁଛି। କୋର୍ଟ କହିଛନ୍ତି ବହୁ ତଳ ଅଟ୍ଟାଳିକା ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା, କିନ୍ତୁ ସେଠାରେ ଉପଯୁକ୍ତ ନିଷ୍କାସନ ମାର୍ଗ ନଥିଲା। ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ କହିଛନ୍ତି ଏହି ଘଟଣା ସ୍ୱଷ୍ଟ ଭାବେ ଏକ ଅପରାଧିକ ଅବହେଳା ଏବଂ ପ୍ରଶାସନ ପକ୍ଷରୁ ଦାୟିତ୍ୱବୋଧତା ପ୍ରକାଶ ନ ପାଇଲେ କୋର୍ଟ ତାଙ୍କ ରାୟ ପ୍ରକାଶ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେନ୍ଦ୍ର ବଜେଟ୍ରେ ଅଭିବୃଦ୍ଧି, ନିଯୁକ୍ତି, ଜନକଲ୍ୟାଣ, ପୁଞ୍ଜିନିବେଶ ଓ ଆର୍ଥିକ ସମନ୍ୱୟ ଆଦି ବିଭିନ୍ନ କ୍ଷେତ୍ରର ଉତ୍ତମ ସନ୍ତୁଳନ ରହିଛି। ଆଜି ରାଜ୍ୟସଭାରେ କେନ୍ଦ୍ର ବଜେଟ୍ 2024-25 ବିତର୍କରେ ଉତ୍ତର ରଖି ସୀତାରମଣଙ୍କ ଏହା କହିଛନ୍ତି। ସେ କହିଛନ୍ତି ସରକାର ସବ୍କା ସାଥ୍, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି। ବଜେଟ୍ରେ ସମାବେଶୀ ସଂଘବାଦକୁ ଦୃଢ଼ ସମର୍ଥନର ପ୍ରସ୍ତାବ ରହିଛି। କୃଷି କ୍ଷେତ୍ରକୁ ବଜେଟ୍ରେ ଆବଣ୍ଟନ ହ୍ରାସ ନେଇ ବିରୋଧୀଙ୍କ ଅଭିଯୋଗକୁ ଅର୍ଥମନ୍ତ୍ରୀ ଖଣ୍ଡନ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି ଶିକ୍ଷା, ନିଯୁକ୍ତି ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ 1,48,000 କୋଟି ଟଙ୍କା ଆବଣ୍ଟନ ହୋଇଛି। ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ବିଭିନ୍ନ ପରୀକ୍ଷାରେ 5 କୋଟିରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ବିଗତ 10 ବର୍ଷରେ ସରକାର ମେଡିକାଲ ସିଟ୍ ସଂଖ୍ୟା 1,10,000କୁ ବୃଦ୍ଧି କରିଛନ୍ତି। ରାଜ୍ୟସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଦିନକୁ ଦିନ କୋଚିଂ ସେଣ୍ଟର ସଂଖ୍ୟା ବୃଦ୍ଧି ପାଉଥିବା ନେଇ ସଦସ୍ୟମାନେ ଚିନ୍ତା ପ୍ରକଟ କରୁଥିବା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ କୌଣସି କୋଚିଂ ସେଣ୍ଟର ରହିବା ଉଚିତ ନୁହେଁ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିଶ୍ଚିତ କରିବା ନେଇ ସରକାର ଆଶା ରଖିଛନ୍ତି। ଏହି ଅବସରରେ ମନ୍ତ୍ରୀ ସରକାରୀ ବିଦ୍ୟାଳୟଗୁଡ଼ିକୁ ଅଧିକ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥର ପ୍ୟାରିସ୍ ଅଲମ୍ପିକ୍ ସମ୍ପର୍କିତ ଖବର। ଆଜି ପ୍ୟାରିସ୍ ଅଲମ୍ପିକ୍ସର 5ମ ଦିବସରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲବ୍ଲିନା ବୋର୍ଗୋହେଁ 75 କିଲୋଗ୍ରାମ ବର୍ଗରେ ନରୱେର ସୁନିଭା ହପ୍ଷ୍ଟର୍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ 16 ରାଉଣ୍ଡରେ ପ୍ରବେଶ କରିଛନ୍ତି। ପିଭି ସିନ୍ଧୁ ମାତ୍ର 34 ମିନିଟ୍ ସମୟ ନେଇ କ୍ରିଷ୍ଟିନ୍ କୁବାଙ୍କୁ 21-5, 21-10 ସେଟ୍ରେ ପରାସ୍ତ କରିଥିବାବେଳେ ପୁରୁଷ ଏକକ ପର୍ଯ୍ୟାୟରେ ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆର ଜୋନାଥନ୍ କ୍ରିଷ୍ଟିଙ୍କୁ 21-18, 21-12 ସେଟ୍ରେ ପରାସ୍ତ କରିଛନ୍ତି। ବନ୍ଧୁକ ଚାଳନାରେ ସ୍ୱପ୍ନିଲ କୁସାଲେ 590 ଅଙ୍କ ସ୍କୋର କରିବା ସହ ପୁରୁଷ 50 ମିଟର ରାଇଫଲ ପ୍ରତିଯୋଗିତାର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଟେବୁଲ୍ ଟେନିସ୍ରେ ଶ୍ରୀଜା ଆକୁଲା ଜେଙ୍ଗ୍ ଜିଆଙ୍କୁ ପରାସ୍ତ କରି 16 ରାଉଣ୍ଡରେ ପ୍ରବେଶ କରିଛନ୍ତି। ତୀରନ୍ଦାଜିରେ ଦୀପିକା କୁମାରୀ ମଧ୍ୟ 16 ରାଉଣ୍ଡକୁ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତକୁ ବନ୍ଧୁକ ଚାଳନାରେ 2ଟି ବ୍ରୋଞ୍ଜ ପଦକ ମିଳିଛି। ସିକ୍କିମର 16 ରାଜ୍ୟପାଳ ଭାବେ ଆଜି ଓମ୍ପ୍ରକାଶ ମାଥୁର ଶପଥ ଗ୍ରହଣ କରିଛନ୍ତି। ସିକ୍କିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ସୁନ୍ଦର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗ୍ୟାଙ୍ଗଟକ୍ ସ୍ଥିତ ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ, କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ ଆସନ୍ତା ଶୁକ୍ରବାର ଦିନ ହେବ ଅନୁଷ୍ଠିତ। ୱାୟାନାଡ୍ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 165କୁ ବୃଦ୍ଧି, ତ୍ୱରାନ୍ୱିତ ହେଲା ସହାୟତା ଏବଂ ଉଦ୍ଧାର କାର୍ଯ୍ୟ। ଲୋକସଭାରେ ଆଜି ଉପସ୍ଥାପିତ ହେଲା ଭାରତୀୟ ବାୟୁଯାନ ବିଧେୟକ 2024। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଜାତୀୟ ରାଜଧାନୀ ଅଞ୍ଚଳରେ ତିନିଜଣ ୟୁପିଏସ୍ସି ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣାରେ ଦିଲ୍ଲୀ ସରକାର ଓ ମହାନଗର ନିଗମକୁ କଲେ ତୀବ୍ର ସମାଲୋଚନା। ଏବଂ ପ୍ୟାରିସ୍ ଅଲମ୍ପିକ୍ସରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲବ୍ଲିନା ବୋର୍ଗୋହେଁ।